ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
জহন উইকলি ভাগ তিন। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপনার আশীর্বাদ করতু। আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখত। শত্রু শয়তান হাতর সে আপনার সুরক্ষার রাখত। তাহলে প্রেম, তাহলে স্নেহ, তাহলে কৃপা সদাসর্বদা আপনার সহবর্তী হো। প্রিয় শ্রোতা, চলতু আজ আমি মানে কিছু সময় পবিত্র শাস্ত্র বাইবল ঠু তাহলে জীবনদায়ক বাক্য ধ্যান করা। আজর আলোচনা হচ্ছে জহন উইকলিপ ভাগ তিন। কিপরি জহন উইকলিপ ঈশ্বর বাক্য প্রচার করে সেই বিষয়ে চলতু আমি আগুক বড়া। বন্ধু, বর্তমান সে ভাবিলে যে সে মণ্ডলী কী মন্দ কার্যক অতিশয় অনুতাপ করবে এবং সে স্বীকারোক্তি শুণবাপে শীঘ্র তা বার চামুকু যাই বা চাম্বরকু যাই বখরাকু যাই। চারিজন ধার্মিক নির্দেশ প্রতিনিধি মানে চারিজন সিভিল অফিসর সহ মৃত্যুবরণ করুবা ব্যক্তি বিষয়ে একত্রিত হয়ে সে কহিলে, তুমর ওষ্ঠরে মৃত্যু অছে, তুমর দোষ দ্বারা স্পর্শ করে এবং তুমে আম আঘাতকু যাহা করছ তাহা আমি উপস্থিতিরে প্রত্যাহার কর। সংস্কারক নীরবরে শুনিলে। তাপরে সে তাঁকর সেবকঙ্কু তাঁক শস্যরে উঠাইবাকু আদেশ দেলে এবং সেমানে তাঁক প্রত্যাহারকু অপেক্ষা করুথিবা সময়রে স্থির ভাবরে সেমানঙ্ক আড়কু চাহিলে। সে দৃঢ় স্বরে কহিথিলে যে সেমানঙ্কু বারম্বার থরি উঠিথিলা, মু মরিবি নাহিঁ কিন্তু জীবন্ত এবং পুনর্বার প্রয়াস মন্দ কার্য ঘোষণা কর। বন্ধু, উইকলিপঙ্ক কথা পুরোনা হেলা। রোম বিরুদ্ধে থিবা সমস্ত অস্ত্রশস্ত্র মধ্যরু সে নিজ দেশবাসীঙ্ক হাতরে রাখিবা পাই বঞ্চুথিলে। লোকঙ্কু মৃত্যু করিবা, জ্ঞান দেবা এবং সুসমাচার সেবা পাই স্বর্গ নিযুক্ত বাইবলরে দেখিবা পাই সে কহিলে। এই কার্যর সফলতা পাই অনেক এবং বড় প্রতিবন্ধক থিলা। উইকলিপস দুর্বলতা সহিত ওজন করা যাইথিলা। সে জানিথিলে যে তাঙ্ক পাই শ্রম পাই মাত্র কিছু বর্ষ রহিলা। সে বিরোধীকু দেখিলে যে যাহা তাঙ্কু ভেটিবাকু হেব কিন্তু ঈশ্বর বাক্য ঈশ্বরঙ্ক বাক্য প্রতিজ্ঞা দ্বারা উৎসাহিত হয়ে সে আগুকু বড়িলে। তাঙ্কর বৌদ্ধিক শক্তির পূর্ণ শক্তিরে অভিজ্ঞাতরে সমৃদ্ধ সে এহাকু সংরক্ষিত করে রাখিলে এবং এথিপাই ঈশ্বরঙ্ক বিশেষ প্রমাণ দ্বারা প্রস্তুত হয়ে সমস্ত খ্রিস্ট ধর্মাবলম্বী উত্তেজনরে পরিপূর্ণ হয়েবা বেলে লুথরঙ্কর তাঙ্ক সংস্কার ব্যতাকু অনুধ্যান করে নিজ মনোনীতি কার্যরে নিজক প্রয়াস করে শেষরে কার্য সমাপ্ত হেলা। বাইবল প্রথম থর ইংরাজীরে অনুবাদ হয়েছিল। লন্ডন পাই ঈশ্বরঙ্ক বাক্য, ইংল্যান্ড পাই ঈশ্বরঙ্ক বাক্য খোলা হেলা। সংস্কারক বর্তমান জেল কিংবা মৃত্যুকু ভয় কলে না। সে ইংরাজী লোকঙ্ক হাতরে এক আলোক রাখিলে যাহা কেবে বি লিভিব না। নিজ দেশবাসীঙ্কু বাইবল দেবারে সে ଅଜ୍ଞତାର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଅଧିକ କାର୍ଯ୍ୟ କରିଥିଲେ। ଯୁଦ୍ଧକ୍ଷେତ୍ରରେ ସବୁଠୁ ଉଜ୍ଜ୍ୱଳ ବିଜୟ ହାସଲ କରିବା ଅପେକ୍ଷା ନିଜ ଦେଶକୁ ମୁକ୍ତ କରିବା ତଥା ଉନ୍ନତ କରିବା ପାଇଁ ସେ ଲାଗିଥିଲେ। ମୁଦ୍ରଣ କରିବାର କଳା ଏପର୍ଯ୍ୟନ୍ତ ଅଜ୍ଞାତ ଥିଲା। କେବଳ ଧୀର ଏବଂ କ୍ଲାନ୍ତ ପରିଶ୍ରମ ଦ୍ୱାରା ବାଇବଲର ନକଲ ଗୁଡ଼ିକ ବହୁଗଣିତ ହୋଇପାରିବ। ବହି ପାଇବା ପାଇଁ ଏତେ ଆଗ୍ରହ ଥିଲା ଯେ ଅନେକ ସ୍ୱେଚ୍ଛକୃତ ଭାବେ ଏହାକୁ ଲିପିବଦ୍ଧ କରିବା କାର୍ଯ୍ୟରେ ନିୟୋଜିତ ହେଲେ। କିନ୍ତୁ କପିଷ୍ଟମାନେ ଚାହିଦା ଯୋଗାଇ ଦେବା କଷ୍ଟଧାନ ଥିଲା। କେତେକ ଅଧିକ ଧନୀ କ୍ରୟକାରୀ ସମଗ୍ର ବାଇବଲକୁ ଇଚ୍ଛା କଲେ, ଅନ୍ୟମାନେ କେବଳ ଏକ ଅଂଶ କିଣିଲେ। ଅନେକ କ୍ଷେତ୍ରରେ ଏକ କପି କିଣିବା ପାଇଁ ଅନେକ ପରିବାର ଏକତ୍ରିତ ହୋଇଥିଲେ। ଏହିପରି ୱିକ୍ଲିଫ୍‌ଙ୍କ ବାଇବଲ ଶୀଘ୍ର ଲୋକଙ୍କ ଘରକୁ ପହଞ୍ଚିବା ପାଇଁ ବାଟ ପାଇଥିଲା। ପୁରୁଷଙ୍କ କାରଣ ପ୍ରତି ଆବେଦନ ସେମାନଙ୍କୁ ପାପଲ ଡଗମାନ ପାସ୍ ଦାଖଲରୁ ଜାଗ୍ରତ କଲା। ୱିକ୍ଲି ବର୍ତ୍ତମାନ ପ୍ରୋଟେଷ୍ଟାଣ୍ଟିଜମର ସ୍ୱତନ୍ତ୍ର ସିଦ୍ଧାନ୍ତ ଶିକ୍ଷା ଦେଲେ, ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ଏବଂ ଶାସ୍ତ୍ରର ଏକମାତ୍ର ଅସମର୍ଥତା। ସେ ଯେଉଁ ପ୍ରଚାରକମାନଙ୍କୁ ପଠାଇଥିଲେ ସଂସ୍କାରକାରୀଙ୍କ ଲେଖା ସହିତ ବାଇବଲ ପ୍ରଚାର କରିଥିଲେ ଏବଂ ଏତେ ସଫଳତା ପାଇଲେ ଯେ ନୂତନ ବିଶ୍ୱାସ ଇଂଲଣ୍ଡର ପ୍ରାୟ ଅର୍ଦ୍ଧେଶ ଲୋକ ଗ୍ରହଣ କରିଥିଲେ। ଶାସ୍ତ୍ରର ଦୃଶ୍ୟମଣ୍ଡଳୀର କର୍ତ୍ତୃପକ୍ଷଙ୍କୁ ହତାଶ କରିଥିଲା। ସେମାନଙ୍କୁ ବର୍ତ୍ତମାନ ୱିକ୍ଲିଫ୍‌ଙ୍କ ଠାରୁ ଅଧିକ ଶକ୍ତିଶାଳୀ ଏକ ପ୍ରତିନିଧି ସହିତ ସାକ୍ଷାତ କରିବାକୁ ପଡ଼ିବ। ଏକ ପ୍ରତିନିଧି ଯାହା ବିରୁଦ୍ଧରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଅଳ୍ପ ଲାଭ ହେବ। ଏହି ସମୟରେ ଇଂଲଣ୍ଡର ବାଇବଲକୁ ବାରଣ କରୁଥିବା କୌଣସି ନିୟମ ନଥିଲା, କାରଣ ଏହା ପୂର୍ବରୁ ଲୋକଙ୍କ ଭାଷାରେ ପ୍ରକାଶିତ ହୋଇନଥିଲା। ଏହା ପରେ ଏହିପରି ନିୟମ ପ୍ରଣୟନ କରାଯାଇଥିଲା ଏବଂ କଠୋର ଭାବରେ କାର୍ଯ୍ୟକାରୀ କରାଯାଇଥିଲା। ଏହି ସମୟରେ ପୁରୋହିତମାନଙ୍କ ଉଦ୍ୟମ ଖାତିର ନକରି ଈଶ୍ୱରଙ୍କ ବାକ୍ୟ ପ୍ରଚାର ପାଇଁ ଏକ ଋତୁ ସୁଯୋଗ ରହିଲା। ବନ୍ଧୁ, ପୁନଶ୍ଚ ସଂସ୍କାରଙ୍କ ସ୍ୱରକୁ ନିରବ କରିବାକୁ ପୋପ୍ ନେତାମାନେ ଷଡ଼ଯନ୍ତ୍ର କରିଥିଲେ। ତିନୋଟି ଟ୍ରିବ୍ୟୁନାଲ ପୂର୍ବରୁ ତାଙ୍କୁ କ୍ରମାଗତ ଭାବରେ ବିଚାର ପାଇଁ ଡକାଯାଇଥିଲା, କିନ୍ତୁ କୌଣସି ସଫଳ ମିଳିନଥିଲା। ପ୍ରଥମେ ବିଶପମାନଙ୍କର ଏକ ସିନୋଟ୍ ତାଙ୍କ ଲେଖାକୁ ଭ୍ରାନ୍ତ ବୋଲି ଘୋଷଣା କଲେ ଏବଂ ଯୁବ ରାଜା ରିଚର୍ଡ ଦ୍ୱିତୀୟଙ୍କ ସେମାନଙ୍କ ପକ୍ଷରେ ଜିତିଲେ। ସେମାନେ ଏକ ରାଜକୀୟ ଆଦେଶ ପାଇଲେ ଯେଉଁମାନେ ନିନ୍ଦିତ ସେମାନଙ୍କୁ ଧରି ରଖିବା ଉଚିତ। ୱିକ୍ଲିଫ୍ ସିନୋଡରୁ ସଂସଦରେ ଆବେଦନ କରିଥିଲେ। ସେ ନିର୍ଭୟରେ ଜାତୀୟ ପରିଷଦ ସମ୍ମୁଖରେ ହାଇରାଇକ୍ରେ ହଜାର ଲୋକ ହାଜର ହୋଇଥିଲେ ଏବଂ ଚର୍ଚ୍ଚ ହାର ଅନୁମତିର ହୋଇଥିବା ଅବ୍ୟବହାରର ସଂସ୍କାର ଆଣିବାକୁ ଦାବି କରିଥିଲେ। ଦୃଢ଼ ଶକ୍ତି ସହିତ ସେ ପାପଲ ଦେଖାର ଅବ୍ୟବହାର ଏବଂ ଦୁର୍ନୀତିକୁ ଚିତ୍ରଣ କଲେ। ତାଙ୍କର ଶତ୍ରୁମାନେ ଦ୍ୱନ୍ଦ୍ୱରେ ପଡ଼ିଲେ। ୱିକ୍ଲିଫ୍‌ର ବନ୍ଧୁ ଏବଂ ସମର୍ଥକମାନେ ଅମଳ କରିବାକୁ ବାଧ୍ୟ ହୋଇଥିଲେ ଏବଂ ଆତ୍ମବିଶ୍ୱାସରେ ଆଶା କରାଯାଉଥିଲା ଯେ ସଂସ୍କାରକ ନିଜେ ବୃଦ୍ଧାବସ୍ଥାରେ ଏକାକୀ ଏବଂ ବହୁ ଦିନ ହୋଇ ମୁକୁଟ ହେବ ଏବଂ ମିଟଣର ମିଳତ କର୍ତ୍ତୃପକ୍ଷକୁ ପ୍ରମାଣ କରିବେ। କିନ୍ତୁ ଏହା ବଦଳରେ ପାପିଷ୍ଟମାନେ ନିଜକୁ ପରାସ୍ତ ହୋଇଥିବା ଦେଖିଲେ। ୱିକ୍ଲିଫ୍‌ର ଉତ୍ତେଜନତା ମାନମୂଳକ ଆବେଦନ ଦ୍ୱାରା ସଂସଦ ନିର୍ଯାତନା ଆଦେଶକୁ ପ୍ରତ୍ୟାହାର କରିନେଲା ଏବଂ ସଂସ୍କାର ପୁଣିଥରେ ସ୍ୱାଧୀନତା ଲାଭ କଲା। ବନ୍ଧୁ, ଦ୍ୱିତୀୟ ଥର ପାଇଁ ତାଙ୍କ କୋର୍ଟ ଚାଲାଣ କରାଯାଇଥିଲା ଏବଂ ବର୍ତ୍ତମାନ ରାଜ୍ୟର ସର୍ବୋଚ୍ଚ ଧର୍ମଗୁରୁଙ୍କ ସମ୍ମୁଖରେ ଏଠାରେ ଭ୍ରାନ୍ତି ପାଇଁ କୌଣସି ଅନୁଗ୍ରହ ଦେଖାଯିବା ନାହିଁ। ଏଠାରେ ଶେଷରେ ରୋମ୍ ବିଜୟୀ ହେବ ଏବଂ ସଂସ୍କାରଙ୍କର କାର୍ଯ୍ୟ ବନ୍ଦ ହୋଇଯିବ। ତେଣୁ ଭାବିଲେ ପାପିଷ୍ଟମାନେ ଯଦି ସେମାନେ ସେମାନଙ୍କ ଉଦ୍ଦେଶ୍ୟ ପୂରଣ କରିପାରନ୍ତି ତେବେ ୱିକ୍ଲିଫ୍ ତାଙ୍କ ତତ୍ତ୍ୱକୁ ଅବମାନନା କରିବାକୁ ବାଧ୍ୟ ହେବେ କିମ୍ବା କେବଳ ନିଆଁ ପାଇଁ କୋର୍ଟ ଛାଡ଼ିବେ। କିନ୍ତୁ ୱିକ୍ଲିଫ୍ ପ୍ରତ୍ୟାହାର କରିନଥିଲେ, ସେ ବିଚ୍ଛିନ୍ନ ହେବେ ନାହିଁ। ସେ ନିର୍ଭୟରେ ନିଜର ଶିକ୍ଷା ବଜାୟ ରଖିଥିଲେ ଏବଂ ତାଙ୍କ ନିର୍ଯାତନାକୁ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ନିଜକୁ ସ୍ଥିତିକୁ ଏହି ଘଟଣାର ଦୃଷ୍ଟିଶକ୍ତି ହରାଇ ଈଶ୍ୱରୀୟ ଟ୍ରିବ୍ୟୁନାଲରେ ତାଙ୍କ ଶ୍ରୋତାମାନଙ୍କୁ ଡାକିଲେ ଏବଂ ଅନନ୍ତ ସତ୍ୟର ସନ୍ତୁଳନରେ ସେମାନଙ୍କର ଅଧ୍ୟାଧୁନିକତା ଏବଂ ପ୍ରତାରଣକୁ ଓଜନ କଲେ। ପରିଶୋଧ କୋଠରୀରେ ପବିତ୍ର ଆତ୍ମାଙ୍କର ଶକ୍ତି ଅନୁଭବ କରାଯାଇଥିଲା। ଈଶ୍ୱରଙ୍କ ଠାରୁ ଏହି ମନ୍ତ୍ର ଶ୍ରୋତାମାନେ ଉପରେ ଥିଲେ। ସେହି ସ୍ଥାନ ଛାଡ଼ିବାକୁ ସେମାନଙ୍କର କୌଣସି ଶକ୍ତି ନଥିବା ପରି ମନେ ହେଉଥିଲା। ପ୍ରଭୁଙ୍କ ତୀରରୁ ବାଣ ପରି ସଂସ୍କାରଙ୍କ ବାକ୍ୟ ସେମାନଙ୍କ ହୃଦୟକୁ ବିଦ୍ଧ କଲା। ବିଦ୍ରୋହର ଅଭିଯୋଗ ଯାହା ସେମାନେ ତାଙ୍କ ବିରୁଦ୍ଧରେ ଆଣିଥିଲେ ସେ ଦୃଢ଼ ଶକ୍ତି ସହିତ ନିଜ ଉପରେ ପକାଇଲେ। ସେ କାହିଁକି ଦାବି କଲେ ସେମାନେ ସେମାନଙ୍କ ତ୍ରୁଟି ବିସ୍ତାର କରିବାକୁ ସାହସ କଲେ? ଲାଭ ପାଇଁ ଈଶ୍ୱରଙ୍କ ଅନୁଗ୍ରହର ବାଣିଜ୍ୟ କରିବା ପାଇଁ ସେମାନେ ଏହିପରି କରିଥିଲେ। ବନ୍ଧୁ, ଶେଷରେ ସେ କହିଲେ, କାହା ସହିତ ତୁମେ ଭାବୁଛ କି? କବର ପାଖରେ ଜଣେ ବୃଦ୍ଧ ସହିତ? ନା, ସତ୍ୟ ସହିତ। ସତ୍ୟ ଯାହା ତୁମଠାରୁ ଅଧିକ ଶକ୍ତିଶାଳୀ ଏବଂ ତୁମକୁ ପରାସ୍ତ କରିବ। ତେଣୁ ସେ କହିଥିଲେ ଯେ ସେ ବିଧାନସଭା ଛାଡ଼ିଥିଲେ ଏବଂ ତାଙ୍କର କୌଣସି ଶତ୍ରୁ ତାଙ୍କୁ ରୋକିବାକୁ ଚେଷ୍ଟା କରିପାରିଲେ ନାହିଁ। ୱିକ୍ଲିଫ୍ଙ୍କ କାର୍ଯ୍ୟ ପ୍ରାୟ ସାରିଯାଇଥିଲା। ସତ୍ୟର ପତାକା ଯାହା ସେ ଏତେ ଦିନ ଧରି ବହନ କରିଥିଲେ ତାହା ଶୀଘ୍ର ତାଙ୍କ ହାତରୁ ଖସିଯିବାକୁ ଲାଗିଲା। କିନ୍ତୁ ସେ ପୁଣି ଥରେ ସୁସମାଚାର ସାକ୍ଷୀ ହେବା ଉଚିତ। ତ୍ରୁଟିର ରାଜ୍ୟର ଗଡ଼କରୁ ସତ୍ୟ ପ୍ରଚାର କରାଯାଉଥିଲା। ୱିକ୍ଲିଫ୍ଙ୍କୁ ରୋମରେ ଥିବା ପପଲ୍ ଟ୍ରିବ୍ୟୁନାଲରେ ହାଜର କରାଯିବା ପାଇଁ ଡକାଯାଇଥିଲା, ଯାହାକି ସାଧୁମାନଙ୍କ ରକ୍ତକୁ ଅନେକ ସମୟରେ ରକ୍ତପାତ ଢାଲୁଥିଲା। ତାଙ୍କୁ ଧମକ ଦେଉଥିବା ବିପଦକୁ ସେ ଅନ୍ଧ କରିନଥିଲେ, ତଥାପି ସେ ଡାକରାକୁ ମାନିଥାନ୍ତେ ଯଦି ପକ୍ଷାଘାତର କୌଣସି ଆଘାତ ନଥିଲା। ତେବେ ସେ ଯାତ୍ରା କରିବା ଅସମ୍ଭବ ହୋଇ ପଡ଼ିଥିଲେ। କିନ୍ତୁ ଯଦିଓ ରୁମ୍ରେ ତାଙ୍କ ସ୍ୱର ଶୁଣିବାକୁ ମିଳିନଥିଲା, ସେ ଚିଠି ମାଧ୍ୟମରେ କହିପାରିଥାନ୍ତି ଏବଂ ସେ ଏହା କହିବାକୁ ସ୍ଥିର କରିଥିଲେ। ସଂସ୍କାରକ ପୋପଙ୍କୁ ଏକ ଚିଠି ଲେଖିଥିଲେ ଯାହା ସ୍ୱରରେ ସମ୍ମାନଜନକ ଏବଂ ଆତ୍ମା ଖ୍ରୀଷ୍ଟିଆନ ପପୁଲସ୍ ଗର୍ବ ଏବଂ ଗର୍ବ ପାଇଁ ଏକ ତୀବ୍ର ଭର୍ଜନ। ବନ୍ଧୁ, ସେ କହିଲେ, ମୁଁ ପ୍ରକୃତରେ ଆନନ୍ଦିତ। ପ୍ରତ୍ୟେକ ମନୁଷ୍ୟକୁ ମୋର ବିଶ୍ୱାସ ଏବଂ ବିଶେଷ କରି ରୋମ୍ର ବିଶିଷ୍ଟଙ୍କୁ ଜଣାଇବା ପାଇଁ ମୁଁ ଆନନ୍ଦିତ କରେ। ମୋର ବିଶ୍ୱାସକୁ ନିଶ୍ଚିତ କରେ କିମ୍ବା ଯଦି ଏହା ଭୁଲ ସମାନ ସଂଶୋଧନ କର। ପ୍ରଥମେ ମୁଁ ଭାବୁଛି ଯେ ଖ୍ରୀଷ୍ଟଙ୍କ ସୁସମାଚାର ହେଉଛି ଈଶ୍ୱରଙ୍କ ନିୟମର ସମ୍ପୂର୍ଣ୍ଣ ଶରୀର। ମୁଁ ରୋମର ବିଶ୍ୱପ ରଙ୍କ ଦେଖିଛି ଏବଂ ଧରି ରଖିଛି, ଯେହେତୁ ସେ ପୃଥିବୀରେ ଖ୍ରୀଷ୍ଟଙ୍କ ବିକାର ଅଟନ୍ତି। ଅନ୍ୟ ସମସ୍ତ ପୁରୁଷଙ୍କ ମଧ୍ୟରେ ସୁସମାଚାରର ସେହି ନିୟମକୁ ବାନ୍ଧି ରଖନ୍ତି, କାରଣ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ମଧ୍ୟରେ ମହାନତା ସଂହାରିକ ସାଂସାରିକ ସମ୍ମାନ କିମ୍ବା ସମ୍ମାନରେ ଗଠିତ ହୋଇନଥିଲା, ବରଂ ଖ୍ରୀଷ୍ଟଙ୍କ ଜୀବନ ଏବଂ ଆଚରଣରେ ନିକଟର ଏବଂ ସଠିକ ଅନୁସରଣରେ। ଖ୍ରୀଷ୍ଟ ତାଙ୍କର ତୀର୍ଥଯାତ୍ରା ସମୟରେ ଜଣେ ଅତ୍ୟନ୍ତ ଗରିବ ଲୋକ ଥିଲେ। ସମସ୍ତ ସାଂସାରିକ ଶାସନ ଏବଂ ସମ୍ମାନକୁ ଅପମାନିତ କରିଥିଲେ। କୌଣସି ବିଶ୍ୱସ୍ତ ବ୍ୟକ୍ତି ନିଜେ ପୋପ୍ କିମ୍ବା ଅନ୍ୟ କୌଣସି ପବିତ୍ର ବ୍ୟକ୍ତିଙ୍କ ଅନୁସରଣ କରିବା ଉଚିତ ନୁହେଁ, କିନ୍ତୁ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁସରଣ କରିଛନ୍ତି। ପିତରଙ୍କ ପାଇଁ ଏବଂ ଜେବଦୀଙ୍କ ପୁତ୍ରମାନେ ସାଂସାରିକ ସମ୍ମାନର ଇଚ୍ଛା କରି ଖ୍ରୀଷ୍ଟଙ୍କ ନିମ୍ନଲିଖିତ ପଦପକ୍ଷଗୁଡ଼ିକରେ ବିପରୀତ ସେମାନେ ଅପମାନିତ କଲେ, ଏବଂ ସେଥିପାଇଁ ସେହି ତ୍ରୁଟିଗୁଡ଼ିକରେ ସେମାନଙ୍କୁ ଅନୁସରଣ କରାଯିବା ଉଚିତ ନୁହେଁ। ପୋପ ଧର୍ମ ନିରପେକ୍ଷ ଶକ୍ତି ସମସ୍ତ ସମୟକ ଆଧିପତ୍ୟ ଏବଂ ଶାସନକୁ ଛାଡ଼ିବା ଉଚିତ, ଏବଂ ସେଥିରେ ତାଙ୍କର ପୁରା ଧର୍ମ ଯାଜକମାନଙ୍କୁ ଉତ୍ସାହିତ କରିବା ପାଇଁ ଉତ୍ସାହିତ କରିବା ଉଚିତ, କାରଣ ଖ୍ରୀଷ୍ଟ ଏବଂ ବିଶେଷ ଭାବରେ ତାଙ୍କ ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ତାହା କଲେ। ଅତଏବ ଯଦି ମୁଁ ଏହି ବିନ୍ଦୁଗୁଡ଼ିକ ମଧ୍ୟରୁ କୌଣସି ସିଟିରେ ତ୍ରୁଟି କରିଥାନ୍ତି, ତେବେ ମୁଁ ଅତି ନମ୍ରତାର ସହିତ ନିଜକୁ ସଂଶୋଧନ ପାଇଁ ଦାଖଲ କରିବି ଯଦି ଆବଶ୍ୟକ ହୁଏ, ଏବଂ ଯଦି ମୁଁ ମୋର ନିଜ ଇଚ୍ଛା କିମ୍ବା ଇଚ୍ଛା ଅନୁଯାୟୀ ପରିଶ୍ରମ କରିପାରିବି, ମୁଁ ନିଶ୍ଚିତ ଭାବରେ ରୋମର ପୋପଙ୍କ ନିକଟରେ ନିଜକୁ ଉପସ୍ଥାପନ କରିବି। କିନ୍ତୁ ପ୍ରଭୁ ଅନ୍ୟଥା ମୋତେ ବିପରୀତ ପରିଦର୍ଶନ କରିଛନ୍ତି, ଏବଂ ମନୁଷ୍ୟ ଅପେକ୍ଷା ଈଶ୍ୱରଙ୍କ କଥା ମାନିବାକୁ ମୋତେ ଶିଖାଇଛନ୍ତି। ଶେଷରେ ସେ କହିଥିଲେ, ବନ୍ଧୁ ଆସନ୍ତୁ ଆମର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା, ଯେପରି ସେ ଆମର ପୋପ ସହରୀ ପୋଷ୍ଟକୁ ଆରମ୍ଭ କରିବେ, ଯେପରି ସେ ତାଙ୍କ ଧର୍ମଯାଜକମାନଙ୍କ ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜୀବନ ଏବଂ ଆଚରଣରେ ଅନୁସରଣ କରିବେ, ଏବଂ ଯେପରି ସେମାନେ ଲୋକମାନଙ୍କ ପ୍ରଭାବଶୀଳୀ ଭାବରେ ଶିକ୍ଷା ଦେଇପାରନ୍ତି, ଏବଂ ସେମାନେ ମଧ୍ୟ ସେହିଭଳି ଭାବରେ ବିଶ୍ୱାସ ଭାବରେ ସେମାନଙ୍କୁ ଅନୁସରଣ କରିପାରିବେ। ବନ୍ଧୁ, ଏହିପରି ୱିକ୍ଲି ପୋପ୍ ଏବଂ ତାଙ୍କ କର୍ଡିନାଲ ମାନଙ୍କୁ ଖ୍ରୀଷ୍ଟ ନମ୍ରତା ଏବଂ ନମ୍ରତାକୁ ଉପସ୍ଥାପନା କଲେ, କେବଳ ନିଜକୁ ନୁହେଁ ବରଂ ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ସେମାନଙ୍କ ଏବଂ ଗୁରୁଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇଲେ, ଯାହା ପ୍ରତିନିଧି ବୋଲି କହିଥିଲେ। ବନ୍ଧୁ, ଏହିପରି ୱିକ୍ଲିଫ୍ ସେହି ପୋପକୁ ଈଶ୍ୱରଙ୍କ ବିଷୟରେ କହିଥିଲେ। ତାହେଲେ ଚାଲନ୍ତୁ ବନ୍ଧୁ, ଯୀଶୁଖ୍ରୀଷ୍ଟ ଯିଏକି ଆମମାନଙ୍କ ପାଇଁ ମୃତ୍ୟୁବରଣ କରିଛନ୍ତି, ପବିତ୍ରଶାସ୍ତ୍ର ଯାହାକି ତାଙ୍କ ବାକ୍ୟ, ତାହାପରେ ଆମେ ବିଶ୍ୱାସ କରି ନିଜକୁ ପରିଚାଳନା କରିବା, ସେହି ବାକ୍ୟରେ ଆପଣା ଜୀବନ ସବୁ ଢାଲି ସେହି ବାକ୍ୟରେ ଆମେ ନିର୍ଭର କରି ଆଗକୁ ବଢ଼ିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣିଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হেউছি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।
পকাই অছন্তি।